ଶଙ୍କ ହସ୍ତେ ଦେଲେ ମହାରାଣୀ, ଡଗରଙ୍କ ହସ୍ତେ ଦେଲେ द्वारे पोता इली रे।